ଯୋହନ ଆଠ ଅଧ୍ୟାୟ। ଯୀଶୁ ଜିତ ପର୍ବତକୁ ଗଲେ। ତହିଁ ଆର ଦିନ ଅତି ସକାଳୁ ସେ ମନ୍ଦିରକୁ ଫେରିଆସିଲେ। ସବୁ ଲୋକମାନେ ଯୀଶୁଙ୍କ ପାଖକୁ ଆସିଲେ। ସେ ବସି ଲୋକମାନଙ୍କୁ ଶିକ୍ଷା ଦେଲେ। ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ, ଶିକ୍ଷକମାନେ ଓ ଫାରୁସିମାନେ ଜଣେ ସ୍ତ୍ରୀ ଲୋକକୁ ସେଠାକୁ ଆଣିଲେ। ସେହି ସ୍ତ୍ରୀ ଲୋକଟି ବ୍ୟଭିଚାର କଲାବେଳେ ଧରାପଡ଼ିଥିଲା। ଯିହୁଦୀମାନେ ତାହାକୁ ଲୋକମାନଙ୍କ ଆଗରେ ଠିଆ ହେବା ପାଇଁ ବାଧ୍ୟ କଲେ। ସେମାନେ ଯୀଶୁଙ୍କୁ କହିଲେ,
ଗୁରୁ, ଏହି ସ୍ତ୍ରୀ ଲୋକଟି ଜଣେ ପୁରୁଷ ସହିତ ବ୍ୟଭିଚାର କଲାବେଳେ ଧରାପଡ଼ିଛି। ସେ ପୁରୁଷ ତାର ସ୍ୱାମୀ ନୁହେଁ। ମୋଷାଙ୍କର ବ୍ୟବସ୍ଥା ଆଦେଶ ଦିଏ ଯେ ଏଭଳି କାର୍ଯ୍ୟ କରୁଥିବା ପ୍ରତ୍ୟେକ ସ୍ତ୍ରୀକୁ ଆମ୍ଭେ ପଥର ଫୋପାଡ଼ି ମାରିଦେବା ଉଚିତ। କିନ୍ତୁ ଆମ୍ଭେ କ'ଣ କରିବା ଉଚିତ ବୋଲି ଆପଣ କହୁଛନ୍ତି?
ଯିହୁଦୀୟମାନେ ଯୀଶୁଙ୍କୁ ହଇରାଣ କରିବା ପାଇଁ ଏଭଳି ପ୍ରଶ୍ନ ପଚାରୁଥିଲେ। ସେମାନେ ଯୀଶୁଙ୍କର ଭୁଲ ଧରିବାକୁ ଚାହୁଁଥିଲେ। ତାହା ହେଲେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିପାରିବେ। କିନ୍ତୁ ଯୀଶୁ ଆଣ୍ଠେଇ ଅଙ୍ଗୁଳି ସାହାଯ୍ୟରେ ଭୂମି ଉପରେ କିଛି ଲେଖିବାରେ ଲାଗିଲେ। ଯିହୁଦୀ ନେତାମାନେ ତାହାଙ୍କୁ ଅବିରତ ପ୍ରଶ୍ନ ପଚାରିବାରେ ଲାଗିଲେ। ତେଣୁ ଯୀଶୁ ଠିଆ ହୋଇ କହିଲେ,
ଏଠାରେ ଏଭଳି କୌଣସି ଲୋକ ଉପସ୍ଥିତ ଅଛନ୍ତି ଯିଏକି କେବେ ପାପ କରିନାହିଁ? ସେହିଭଳି ପାପ ନ କରିଥିବା ଲୋକ ଏହି ସ୍ତ୍ରୀ ଲୋକକୁ ପ୍ରଥମେ ପଥର ଫିଙ୍ଗୁ।
ତାପରେ ଯୀଶୁ ପୁଣି ଆଣ୍ଠେଇ ଭୂଇଁରେ ଲେଖିବାକୁ ଲାଗିଲେ। ଯେଉଁମାନେ ଯୀଶୁଙ୍କର ଏ କଥା ଶୁଣୁଥିଲେ ସେମାନେ ସେଠାରୁ ଜଣ ଜଣ ହୋଇ ଚାଲିଗଲେ। ଆଗେ ବୟସ୍କ ଲୋକେ ଓ ତାପରେ ଅନ୍ୟମାନେ ଚାଲିଗଲେ। କେବଳ ଯୀଶୁ ଓ ସେହି ସ୍ତ୍ରୀ ଲୋକଟି ସେଠାରେ ରହିଗଲେ। ଯୀଶୁ ମୁଣ୍ଡ ଟେକି ତାହାକୁ ପଚାରିଲେ,
ସେମାନେ କୁଆଡ଼େ ଗଲେ? କ'ଣ କେହି ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ?
ସେ ସ୍ତ୍ରୀ ଲୋକଟି ଉତ୍ତର ଦେଲା,
ନା ପ୍ରଭୁ, ସେମାନଙ୍କ ମଧ୍ୟରୁ କେହି ମୋତେ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ।
ତାପରେ ଯୀଶୁ କହିଲେ,
ତେଣୁ ମୁଁ ମଧ୍ୟ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କରୁନାହିଁ। ତୁମ୍ଭେ ବର୍ତ୍ତମାନ ଯାଇପାର, କିନ୍ତୁ ଆଉ କେବେ ପାପ କରିବ ନାହିଁ।
ପରେ ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ,
ମୁଁ ଜଗତର ଆଲୋକ। ମୋତେ ଯେଉଁ ଲୋକ ଅନୁସରଣ କରେ ସେ କେବେ ଅନ୍ଧକାରରେ ଚାଲିବ ନାହିଁ, ସେ ଲୋକ ଜୀବନ ପ୍ରଦାନ କରି ଆଲୋକ ପାଇବ।
କିନ୍ତୁ ଫାରୁସିମାନେ ଯୀଶୁଙ୍କୁ କହିଲେ,
ତୁମ୍ଭେ ଯେତେବେଳେ ତୁମ୍ଭ ନିଜ ସାକ୍ଷ୍ୟ ଦେଉଛ ସେତେବେଳେ ତୁମ୍ଭେ କେବଳ ଏସବୁ କଥା ସତ୍ୟ ବୋଲି କହୁଛ, ତେଣୁ ଆମ୍ଭେ ତୁମ୍ଭର ଏସବୁ କଥା ଗ୍ରହଣ କରିପାରିବୁ ନାହିଁ।
ଯୀଶୁ ଉତ୍ତର ଦେଲେ,
ହଁ, ମୁଁ ମୋ ବିଷୟରେ ଏସବୁ କଥା କହୁଛି, କିନ୍ତୁ ମୁଁ ଯାହା କହୁଛି ଲୋକେ ବିଶ୍ୱାସ କରିପାରିବେ, କାରଣ ମୁଁ ଜାଣେ ମୁଁ କେଉଁଠାରୁ ଆସିଛି ଓ ମୁଁ କେଉଁଆଡ଼େ ଯାଉଛି। ମୁଁ ତୁମ୍ଭମାନଙ୍କ ଭଳି ନୁହେଁ, ତୁମ୍ଭେ ଜାଣିନାହଁ ମୁଁ କେଉଁଠାରୁ ଆସିଛି ଓ କେଉଁଠାକୁ ଯାଉଛି। ପୃଥିବୀର ଲୋକମାନଙ୍କୁ ବିଚାର କଲା ଭଳି ତୁମ୍ଭେ ମୋର ବିଚାର କରୁଛ, ମୁଁ କାହାର ବିଚାର କରୁନାହିଁ। କିନ୍ତୁ ମୁଁ ଯଦି ବିଚାର କରେ ତେବେ ମୋ ବିଚାର ଠିକ୍ ହୁଅନ୍ତା, କାରଣ ମୁଁ ଏକୁଟିଆ ନୁହେଁ, ମୋ ସହିତ ମୋର ପ୍ରେରଣକର୍ତ୍ତା ପରମପିତା ଅଛନ୍ତି। ତୁମ୍ଭର ବିଧି ବ୍ୟବସ୍ଥା କୁହେ ଯେ କୌଣସି ଘଟଣା ସମ୍ବନ୍ଧରେ ଯଦି ଦୁଇ ଜଣ ସାକ୍ଷୀ ସମାନ କଥା କହନ୍ତି ତେବେ ତୁମ୍ଭେ ନିଶ୍ଚୟ ସେମାନଙ୍କ କଥା ଗ୍ରହଣ କରିବ। ମୁଁ ମୋ ନିଜ ସମ୍ବନ୍ଧରେ ଜଣେ ସାକ୍ଷୀ ଓ ମୋତେ ପଠାଇଥିବା ପରମପିତା ମୋର ଆଉ ଜଣେ ସାକ୍ଷୀ।
ଲୋକମାନେ ପଚାରିଲେ,
ତୁମ୍ଭର ପିତା କାହାନ୍ତି?
ଯୀଶୁ ଉତ୍ତର ଦେଲେ,
ତୁମ୍ଭେ ମୋତେ ଜାଣିନାହଁ ଓ ମୋ ପରମପିତାଙ୍କୁ ମଧ୍ୟ ଜାଣିନାହଁ। କିନ୍ତୁ ତୁମ୍ଭେ ଯଦି ମୋତେ ଜାଣିଥାନ୍ତ ତେବେ ମୋ ପରମପିତାଙ୍କୁ ମଧ୍ୟ ଜାଣିଥାନ୍ତ।
ଯୀଶୁ ଏସବୁ କଥା ମନ୍ଦିର ପରିସରରେ ଉପଦେଶ ଦେଲାବେଳେ କହିଲେ। ଦାନପାତ୍ରରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହୋଇଥିଲେ, କିନ୍ତୁ କେହି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ ସମୟ ସେ ପର୍ଯ୍ୟନ୍ତ ଆସିନଥିଲା। ଯୀଶୁ ପୁନର୍ବାର ଲୋକମାନଙ୍କୁ କହିଲେ,
ମୁଁ ତୁମ୍ଭକୁ ଛାଡ଼ି ଚାଲିଯିବି, ତୁମ୍ଭେ ମୋତେ ଖୋଜିବ, କିନ୍ତୁ ତୁମ୍ଭେ ନିଜ ପାପ ସହିତ ମରିବ। ମୁଁ ଯେଉଁ ସ୍ଥାନକୁ ଯାଉଛି ତୁମ୍ଭେ ସେଠାକୁ ଯାଇପାରିବ ନାହିଁ।
ତେଣୁ ଯିହୁଦୀମାନେ ପରସ୍ପରକୁ ପଚାରିଲେ,
ଯୀଶୁ କ'ଣ ଆତ୍ମହତ୍ୟା କରିବେ? ସେଥିପାଇଁ କ'ଣ ସେ କହିଲେ ଯେ ମୁଁ ଯେଉଁଠାକୁ ଯାଉଛି ତୁମମାନେ ସେଠାକୁ ଆସିପାରିବ ନାହିଁ?
କିନ୍ତୁ ଯୀଶୁ ସେହି ଯିହୁଦୀମାନଙ୍କୁ କହିଲେ,
ତୁମ୍ଭେମାନେ ଏହି ସ୍ଥାନରୁ ସୃଷ୍ଟ, କିନ୍ତୁ ମୁଁ ଉର୍ଦ୍ଧ୍ୱରୁ ଆସିଛି। ତୁମ୍ଭେମାନେ ପୃଥିବୀର ଲୋକ, କିନ୍ତୁ ମୁଁ ପୃଥିବୀର ଲୋକ ନୁହେଁ। ମୁଁ ତୁମ୍ଭକୁ କହିଥିଲି ଯେ ତୁମ୍ଭେ ତୁମ୍ଭ ପାପଗୁଡ଼ିକ ପାଇଁ ମରିବ। ମୁଁ ଯେ ସେହି ବ୍ୟକ୍ତି, ତୁମ୍ଭେ ଏହା ବିଶ୍ୱାସ ନ କଲେ ତୁମ୍ଭ ନିଜ ପାପଗୁଡ଼ିକ ପାଇଁ ତୁମ୍ଭେ ମରିବ।
ଯେଉଁଦୀମାନେ ପଚାରିଲେ,
ତୁମ୍ଭେ କିଏ, ଆମ୍ଭମାନଙ୍କୁ କୁହ।
ଯୀଶୁ ଉତ୍ତର ଦେଲେ,
ମୁଁ ନିଜ ବିଷୟରେ ପ୍ରଥମରୁ ଯାହା କହିଆସିଛି ମୁଁ ସେହି। ମୋର ତୁମ୍ଭ ବିଷୟରେ ଅନେକ କିଛି କହିବାକୁ ଅଛି, ମୁଁ ତୁମ୍ଭର ବିଚାର କରିପାରେ, କିନ୍ତୁ ମୋର ପ୍ରେରଣକର୍ତ୍ତା ମୋତେ ଯାହା କହି ପଠାଇଛନ୍ତି ମୁଁ ପୃଥିବୀର ଲୋକମାନଙ୍କୁ ତାହା କହୁଛି, ଏବଂ ସେ ସତ୍ୟ କହନ୍ତି।
ଯୀଶୁ କାହା ବିଷୟରେ କହୁଥିଲେ ଏ କଥା ଲୋକମାନେ ବୁଝିନଥିଲେ। ଯୀଶୁ ପରମପିତାଙ୍କ ବିଷୟରେ କହୁଥିଲେ, ତେଣୁ ଯୀଶୁ ସେମାନଙ୍କୁ କହିଲେ,
ତୁମ୍ଭେମାନେ ମନୁଷ୍ୟ ପୁତ୍ରଙ୍କୁ ଉର୍ଦ୍ଧ୍ୱକୁ ପଠାଇବ, ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ତାହା ତୁମ୍ଭେ ବୁଝିପାରିବ। ମୁଁ ନିଜେ ଯାହା କରୁଛି ଏସବୁ ମୋ ନିଜ ଅଧିକାରରୁ କରୁନାହିଁ, ପରମପିତା ମୋତେ ଯାହା ଶିକ୍ଷା ଦେଇଛନ୍ତି ସେହି କଥା ଯେ କେବଳ ମୁଁ କହୁଛି ଏହା ତୁମ୍ଭେ ପରେ ଜାଣିପାରିବ। ମୋତେ ଯିଏ ପଠାଇଛନ୍ତି ସେ ମୋ ସହିତ ଅଛନ୍ତି, ତାହାଙ୍କ ସନ୍ତୋଷଜନକ କାର୍ଯ୍ୟ ମୁଁ ସର୍ବଦା କରେ, ତେଣୁ ସେ ମୋତେ ଏକୁଟିଆ କରି ଛାଡ଼ିନାହାନ୍ତି।
ଯୀଶୁ ଏ କଥା କହିଲା ବେଳେ ତାହାଙ୍କୁ ଅନେକ ଲୋକ ବିଶ୍ୱାସ କଲେ। ଯୀଶୁ ତାହାଙ୍କୁ ବିଶ୍ୱାସ କରୁଥିବା ଯିହୁଦୀମାନଙ୍କୁ କହିଲେ,
ଯଦି ତୁମ୍ଭେ ମୋର ଶିକ୍ଷା ସବୁବେଳେ ମାନି ଚଳିବ ତେବେ ତୁମ୍ଭେ ମୋର ପ୍ରକୃତ ଶିଷ୍ୟ ହେବ, ତୁମ୍ଭେ ସତ୍ୟକୁ ଜାଣିବ ଓ ସେହି ସତ୍ୟ ତୁମ୍ଭକୁ ମୁକ୍ତ କରିବ।
ଯିହୁଦୀମାନେ ଉତ୍ତର ଦେଲେ,
ଆମ୍ଭେମାନେ ଅବ୍ରାହ୍ମଙ୍କ ବଂଶଧର, ଆମ୍ଭେ କେବେ ହେଲେ କ୍ରୀତଦାସ ହୋଇନାହୁଁ, ତେଣୁ ତୁମ୍ଭେ କାହିଁକି କହୁଛ ଯେ ଆମ୍ଭେ ମୁକ୍ତ ହେବୁ।
ଯୀଶୁ ଉତ୍ତର ଦେଲେ,
ମୁଁ ତୁମ୍ଭକୁ ସତ୍ୟ କହୁଛି, ପ୍ରତ୍ୟେକ ପାପ କରୁଥିବା ଲୋକ ହେଉଛି ଜଣେ କ୍ରୀତଦାସ, ପାପ ତାର ପ୍ରଭୁ। ଜଣେ କ୍ରୀତଦାସ ଗୋଟିଏ ପରିବାରରେ ସର୍ବଦା ରହେ ନାହିଁ, କିନ୍ତୁ ଜଣେ ପୁତ୍ର ଗୋଟିଏ ପରିବାରଭୁକ୍ତ ହୋଇ ସବୁବେଳେ ରୁହେ। ତେଣୁ ଯଦି ସେହି ପୁତ୍ର ତୁମ୍ଭକୁ ମୁକ୍ତି ଦିଅନ୍ତି ତେବେ ତୁମ୍ଭେ ପ୍ରକୃତରେ ମୁକ୍ତି ପାଇବ। ମୁଁ ଜାଣେ ଯେ ତୁମ୍ଭେ ଅବ୍ରାହ୍ମଙ୍କ ବଂଶଧର, କିନ୍ତୁ ତୁମ୍ଭେ ମୋତେ ହତ୍ୟା କରିବାକୁ ଚାହଁ, ଯେହେତୁ ତୁମ୍ଭେ ମୋର ଉପଦେଶ ଗ୍ରହଣ କରିବା ପାଇଁ ଚାହଁ ନାହିଁ। ମୋତେ ପରମପିତା ଯାହା ଦେଖାଇଛନ୍ତି ତାହା ମୁଁ ତୁମ୍ଭକୁ କହୁଛି, କିନ୍ତୁ ତୁମ୍ଭେମାନେ ତୁମ୍ଭ ପିତା ଯାହା କହିଛନ୍ତି ତାହା କରୁଛ।
ଯିହୁଦୀମାନେ କହିଲେ,
ଅବ୍ରାହ୍ମ ଆମ୍ଭମାନଙ୍କର ପିତା।
ଯୀଶୁ କହିଲେ,
ଯଦି ତୁମ୍ଭେ ପ୍ରକୃତରେ ଅବ୍ରାହ୍ମଙ୍କ ସନ୍ତାନ ତେବେ ତୁମ୍ଭେମାନେ ଅବ୍ରାହ୍ମ କରିଥିବା କାର୍ଯ୍ୟମାନ କରିବ। ମୁଁ ତୁମ୍ଭକୁ ପରମେଶ୍ୱରଙ୍କ ଠାରୁ ଶୁଣିଥିବା ସତ୍ୟ କଥା କହୁଛି, କିନ୍ତୁ ତୁମ୍ଭେମାନେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛ। ଅବ୍ରାହ୍ମ କିନ୍ତୁ ସେହିପରି କିଛି କରିନଥିଲେ। ତୁମ୍ଭେ ସବୁ ତୁମ୍ଭର ନିଜ ପିତା କରିଥିବା କାର୍ଯ୍ୟଗୁଡ଼ିକ କରୁଛ।
କିନ୍ତୁ ଯିହୁଦୀମାନେ କହିଲେ,
ଆମ୍ଭେ ସେଭଳି ସନ୍ତାନ ନୁହୁଁ ଯେଉଁମାନେ ତାହାଙ୍କ ପିତାଙ୍କ ପରିଚୟ ଜାଣନ୍ତି ନାହିଁ। ପରମେଶ୍ୱର ଆମ୍ଭର ପରମ ପିତା, ସେ ଆମ୍ଭର ଏକମାତ୍ର ପରମ ପିତା।
ଯୀଶୁ ସେହି ଯିହୁଦୀମାନଙ୍କୁ କହିଲେ,
ଯଦି ପରମେଶ୍ୱର ପ୍ରକୃତରେ ତୁମ୍ଭର ପରମ ପିତା ତେବେ ତୁମ୍ଭେ ମୋତେ ଭଲ ପାଇବା ଉଚିତ। ମୁଁ ପରମେଶ୍ୱରଙ୍କ ପାଖରୁ ଆସିଛି ଓ ବର୍ତ୍ତମାନ ମୁଁ ଏଠାରେ ଅଛି। ମୁଁ ମୋ କ୍ଷମତା ଅନୁସାରେ ଆସିନାହିଁ, ପରମେଶ୍ୱର ମୋତେ ଏଠାକୁ ପଠାଇଛନ୍ତି। ମୁଁ ଯାହା ସବୁ କହୁଛି ତାହା ତୁମ୍ଭେ ବୁଝିପାରୁନାହଁ, ଏହାର କାରଣ ହେଲା ତୁମ୍ଭେ ମୋ ଉପଦେଶ ଗ୍ରହଣ କରିପାରୁନାହଁ। ଶୟତାନ ହେଉଛି ତୁମ୍ଭର ପିତା, ତୁମ୍ଭେ ତାହାର ଅଟ, ତୁମ୍ଭେ ତାର ଇଚ୍ଛାନୁସାରେ କାର୍ଯ୍ୟ କରୁଛ। ପ୍ରଥମରୁ ସେ ଜଣେ ଖୁନି, ସେ ସର୍ବଦା ସତ୍ୟର ବିରୁଦ୍ଧ, ତା ଭିତରେ କୌଣସି ସତ୍ୟତା ନାହିଁ, ସେ ତାର ସ୍ୱଭାବରୁ ମିଛୁଆ, ସେ ମିଥ୍ୟାବାଦୀ, ସେ ମିଥ୍ୟାର ଜନ୍ମଦାତା। ମୁଁ ସତ୍ୟ କହେ, ସେଥିପାଇଁ ତୁମ୍ଭେ ମୋତେ ବିଶ୍ୱାସ କରୁନାହଁ। ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣେ ଏ କଥା ପ୍ରମାଣ କରିପାରିବ ଯେ ମୁଁ ପାପ ପାଇଁ ଦୋଷୀ? ଯଦି ମୁଁ ସତ୍ୟ କହେ ତେବେ ମୋତେ କାହିଁକି ବିଶ୍ୱାସ କରୁନାହଁ? ଯେଉଁ ଲୋକ ପରମେଶ୍ୱରଙ୍କର, ସେ ପରମେଶ୍ୱର ଯାହା କହନ୍ତି ଗ୍ରହଣ କରେ, କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କ କଥା ଗ୍ରହଣ କରୁନାହଁ, କାରଣ ତୁମ୍ଭେ ପରମେଶ୍ୱରଙ୍କର ନୁହଁ।
ଯିହୁଦୀମାନେ ଉତ୍ତର ଦେଲେ,
ଆମ୍ଭେମାନେ କହୁଛୁ ତୁମେ ଜଣେ ସମୀରଣୀୟ, ତୁମ୍ଭ ଭିତରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରିଦେଇଛି, ଆମ୍ଭର ଏହି କଥା କ'ଣ ଠିକ୍ ନୁହେଁ କି?
ଯୀଶୁ ଉତ୍ତର ଦେଲେ,
ମୋ ଭିତରେ ଭୂତ ନାହିଁ, ମୁଁ ମୋ ପରମ ପିତାଙ୍କୁ ସମ୍ମାନ ଦିଏ, କିନ୍ତୁ ତୁମ୍ଭେ ମୋତେ ସମ୍ମାନ ଦେଉନା। ମୁଁ ନିଜେ ସମ୍ମାନ ପାଇବା ପାଇଁ ଚେଷ୍ଟା କରୁନାହିଁ, ମାତ୍ର ଜଣେ ଅଛନ୍ତି ଯିଏ ମୋ ନିମନ୍ତେ ସମ୍ମାନ ଇଚ୍ଛା କରନ୍ତି, ସେ ହେଉଛନ୍ତି ବିଚାରକର୍ତ୍ତା। ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କେହି ମୋ ଉପଦେଶ ମାନେ ତେବେ ସେ ଲୋକ କେବେ ମରିବ ନାହିଁ।
ଯିହୁଦୀମାନେ ଯୀଶୁଙ୍କୁ କହିଲେ,
ଆମ୍ଭେ ବର୍ତ୍ତମାନ ଜାଣିଲୁ ଯେ ତୁମ ଭିତରେ ଗୋଟେ ଭୂତ ଅଛି। ଏପରିକି ଅବ୍ରାହମ ମରିଥିଲେ ଓ ଭବିଷ୍ୟତ ବକ୍ତାମାନେ ମଧ୍ୟ ମରିଥିଲେ, କିନ୍ତୁ ତୁମ୍ଭେ କହୁଛ ମୋ ଉପଦେଶ ମାନିବା ଲୋକ କଦାପି ମରିବ ନାହିଁ। ତୁମେ କ'ଣ ଭାବୁଛ ଯେ ତୁମେ ଆମ ପିତା ଅବ୍ରାହମ ଠାରୁ ମହାନ? ଅବ୍ରାହମ ତ ମରିଗଲେ ଓ ଭବିଷ୍ୟତ ବକ୍ତାମାନେ ମଧ୍ୟ ମରିଗଲେ, ତମେ ନିଜକୁ କିଏ ବୋଲି ଭାବୁଛ?
ଯୀଶୁ ଉତ୍ତର ଦେଲେ,
ଯଦି ମୁଁ ନିଜକୁ ସମ୍ମାନ ଦିଅନ୍ତି ତେବେ ସେ ସମ୍ମାନର କିଛି ମୂଲ୍ୟ ନାହିଁ। ମୋତେ ଯିଏ ସମ୍ମାନ ଦିଅନ୍ତି ସେ ମୋର ପରମ ପିତା, ଏବଂ ତୁମ୍ଭେମାନେ କହୁଛ ସେ ତୁମ୍ଭର ପରମେଶ୍ୱର, କିନ୍ତୁ ତୁମ୍ଭେ ତାହାଙ୍କୁ ପ୍ରକୃତରେ ଜାଣିନାହଁ। ମୁଁ ତାହାଙ୍କୁ ଜାଣେ, ଯଦି ମୁଁ କୁହେ ଯେ ମୁଁ ତାହାଙ୍କୁ ଜାଣେ ନାହିଁ ତେବେ ମୁଁ ତୁମ୍ଭମାନଙ୍କ ଭଳି ମିଥ୍ୟାବାଦୀ ହେବି, କିନ୍ତୁ ମୁଁ ତାହାଙ୍କୁ ଅବଶ୍ୟ ଜାଣେ, ସେ ଯାହା କହନ୍ତି ମୁଁ ସେଗୁଡ଼ିକ ପାଳନ କରେ। ମୋର ଆଗମନ ଦେଖିପାରିବେ ବୋଲି ଆଶା କରି ତୁମ୍ଭ ପିତା ଅବ୍ରାହମ ବହୁତ ଖୁସି ହୋଇଥିଲେ, ସେ ସେହି ଦିନଟି ଦେଖିଲେ ଓ ଖୁସି ହେଲେ।
ଯିହୁଦୀମାନେ ଯୀଶୁଙ୍କୁ କହିଲେ,
କଣ ତୁମେ ଅବ୍ରାହମଙ୍କୁ କଦାପି ଦେଖିନାହ? ତୁମ୍ଭର ବୟସ ତ 50 ବର୍ଷ ବି ନୁହେଁ।
ଯୀଶୁ ଉତ୍ତର ଦେଲେ,
ମୁଁ ତୁମ୍ଭକୁ ସତ୍ୟ କହୁଛି, ଅବ୍ରାହମଙ୍କ ଜନ୍ମ ପୂର୍ବରୁ ମୁଁ ନିଜେ ଅଛି।
ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉଠେଇଲେ, ମାତ୍ର ସେ ଲୁଚିଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଚାଲିଗଲେ।